ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ 95% ଅଭିଯୋଗର ସମାଧାନ, ସରକାର ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 18 ଜିଲ୍ଲାରେ ଚାଷୀଙ୍କଠାରୁ 12 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଧାମରାରୁ S-400 ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ ଏବଂ ଘନ କୁହୁଡ଼ି ହେବା ନେଇ 10 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ 15 ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା 13,358 ଅଭିଯୋଗ ମଧ୍ୟରୁ 12,748 ଅଭିଯୋଗର ସମାଧାନ ହୋଇଛି। ମୋଟ 95% ଅଭିଯୋଗର ସମାଧାନ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ 56,000ରୁ ଉର୍ଦ୍ଧ୍ୱ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ଲୋକଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଅଭିଯୋଗ ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ଆଜି 7 ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟର 18 ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 12 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଚାଷୀଙ୍କଠାରୁ କିଣାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଅନ୍ତର୍ଗତ ବ୍ରହ୍ମପୁର ସେବା ସମବାୟ ସମିତିଠାରେ ସରକାରୀ ଧାନମଣ୍ଡିର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ କହିଛନ୍ତି ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ଏଥିସହ ଚାଷୀଙ୍କ ଧାନ କିଣାରେ କଟ୍ନି ଛଟ୍ନି କରାଯିବ ନାହିଁ।
ଧାନ ମଣ୍ଡି ବର୍ତ୍ତମାନ ପର୍ଯ୍ୟନ୍ତ 18 ଜିଲ୍ଲା ଖୋଲା ସରିଲାଣି। 12 ଲକ୍ଷରୁ ଉର୍ଦ୍ଧ 12 ଲକ୍ଷ ମେଟ୍ରିକ ଟନ୍ ଧାନ ଆମେ କିଣି ସାରିଲୁଣି ଏବଂ ଚାଷୀମାନେ ଆରାମସେ ଆସିକି ଧାନ ଦଉଛନ୍ତି, ପ୍ରୋକ୍ୟୁରମେଣ୍ଟ କରାଯାଉଛି, ସମସ୍ତେ ତାଙ୍କର ଧାନ ବିକନ୍ତୁ, ଧାନ ବିକିବାରେ କିଛି ଅସୁବିଧା ନାହିଁ।
କୃଷିର ଉନ୍ନତି ଓ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜିଲ୍ଲାରେ 96,233 ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ 105 ସେବା ସମବାୟ ସମିତି ଏବଂ 47 ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଆଇଏନ୍ଏସ୍ ଚିଲିକାର 2,700 ଜଣ ପ୍ରଶିକ୍ଷାର୍ଥୀଙ୍କ ପାସିଂ ଆଉଟ୍ ପ୍ୟାରେଡ୍ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବ। ଏହି ପାସିଂ ଆଉଟ୍ ପ୍ୟାରେଡ୍ 16 ସପ୍ତାହର କଠୋର ପ୍ରଶିକ୍ଷଣର ସଫଳ ପରିସମାପ୍ତିକୁ ଚିହ୍ନିତ କରି ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ନୌସେନା କାର୍ଯ୍ୟକଳାପ ତଥା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ କରେ। ଚଳିତ ଥରର ପାସିଂ ଆଉଟ୍ ବ୍ୟାଚ୍ 2,100 ଅଗ୍ନିବୀରଙ୍କୁ ନେଇ ଗଠିତ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିଭାଷୀ ପତ୍ରିକା ଅଙ୍କୁରର ଉନ୍ମୋଚନ କରାଯିବ। ଆଇଏନ୍ଏସ୍ ଚିଲିକା ନାବିକ ଏବଂ ଅଗ୍ନିବୀରମାନଙ୍କ ପାଇଁ ଭାରତୀୟ ନୌସେନାର ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନ। ସମ୍ବଲପୁର ଜିଲ୍ଲାରେ ଥିବା ଦେବ୍ରିଗଡ଼ ଅଭୟାରଣ୍ୟକୁ 2 ନୂଆ ଭାଗ ଖୁବ୍ ଶୀଘ୍ର ଅଣାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ ସହିତ ଆଲୋଚନା ଜାରି ରହିଛି। ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ 2 ବାଘ ଅଣାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଆଜି ଅପରାହ୍ନରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା ଦୂରଗାମୀ S-400 କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଏହା 400 କିଲୋମିଟର ପର୍ଯ୍ୟନ୍ତ ବିମାନ, ଡ୍ରୋନ୍, ବାଲିଷ୍ଟିକ୍ କ୍ରୁଜ୍ର ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ର ଅପରେସନ୍ ସିନ୍ଧୁରେ ବ୍ୟବହାର କରାଯାଇଥିଲା। ରାଜ୍ୟ ସରକାର ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ସାମୁହିକ ଅଣ୍ଡାଦାନ ପାଇଁ କଟକଣା ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଇଛି। ପୁଲିସ୍ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଅଧିକ ସତର୍କ ଓ ସଚେତନ କରାଯିବା ସହ ସମୁଦ୍ର ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଚଳିତ ବର୍ଷ 6-7 ଲକ୍ଷ ଅଲିଭ୍ ରିଡ୍ଲେ ଋଷିକୁଲ୍ୟାକୁ ଆସିବାର ସମ୍ଭାବନା ରହିଛି।
ଗତ ବର୍ଷ ବି ଆମର ଅଲିଭ୍ ରିଡ୍ଲେ ଯେଉଁ କଥା ଉଠିଥିଲା ଏଥିରେ ବହୁତ ସଂଖ୍ୟକ ଆସିଥିଲେ, ଏଥର ବି ମଧ୍ୟ ଆମର 6-7 ଲକ୍ଷର ଯେଉଁ ଆଶା କରାହଉଛି ଆସିବେ ବୋଲି, ସେଇଟା ଗୋଟେ ଆମର ସୁନ୍ଦର ପରିବେଶ ଏବଂ ସମଗ୍ର ଭାରତବର୍ଷରେ ଆମର ଭିତରକନିକା ଏବଂ ଋଷିକୁଲ୍ୟାରେ ଯେଉଁ ଆମର କଇଁଚ ଏଇ ଯେଉଁ ସିଜିନ୍ରେ ଆସନ୍ତି ହଜାର ହଜାର ସଂଖ୍ୟକ ଲକ୍ଷ ଲକ୍ଷ ସଂଖ୍ୟକ ଆସନ୍ତି। ତାର ସଂରକ୍ଷଣ ପାଇଁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ପୁରା ସଜାଗ ହେଇକି ଅଛି ଯେ ଋଷିକଲା ଭିତରକନିକା ଏ ଅଞ୍ଚଳରେ ଆମର ୱାଚ୍ ଟାୱାର ଯୋଉଟା କି ବାହାରିଆ ଲୋକଙ୍କର ଯୋଉ ଶିକାରୀ ମାନେ ଆସନ୍ତି ସେମାନଙ୍କୁ ଯେମିତି ନେଇପାରିବେ ନାହିଁ କି ଚୋରି ଡକାୟତ କରିପାରିବେ ନା ସେ ଦିଗରେ ଡିପାର୍ଟମେଣ୍ଟ ପୁରା ସଜାଗ ଅଛି।
ପୁରୀ ଶ୍ରୀନଗରରେ ଆଜି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜା ଅଭିଷେକ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜା ସିଂହାସନ ଆରମ୍ଭ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ଶ୍ରୀନଗରରେ ଅଭିଷେକ ନୀତି ପୂର୍ବରୁ ବରୁଣ ପୂଜା, ପଞ୍ଚଦେବତା ପୂଜା, ବଡ଼ଧନୀ କଳସୀ ପୂଜା ଏବଂ ରାମାଭିଷେକ ପଟ୍ଟି ପୂଜା ଅନୁଷ୍ଠିତ ହେବ। ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ। ଏହି ଅବସରରେ ଗଜପତିଙ୍କୁ ପୈତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ରହିଛି। ସେହିପରି ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋହଳ ଶାସନ ବ୍ରାହ୍ମଣ ଏବଂ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଓ ପଇତା ପ୍ରଦାନ କରିବା ସହିତ ଗଜପତି ଆଶୀର୍ବାଦ କରିବେ। ବୌଦ୍ଧ ଜିଲ୍ଲା କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବୌଦ୍ଧ ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଏହା ସାଂସ୍କୃତିକ ଓ ବାଣିଜ୍ୟ କେନ୍ଦ୍ର ହେବାକୁ ଯାଉଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସଭାରେ ମନ୍ତ୍ରୀ ଜିଲ୍ଲାରେ ଆୟୋଜିତ ହେଉଥିବା ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଆ ଭାଷା ଓ ସଂସ୍କୃତି ସୁଦୃଢ଼ ହୋଇପାରୁଛି ବୋଲି ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଯୋଗ ଦେଇଥିଲେ। ସମ୍ବଲପୁର ଲୋକମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟ, ସଂସ୍କୃତି ଓ ପର୍ବ ଉପରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ବାସନାପଲ୍ଲୀ ଗ୍ରାମରେ ସାତଦିନିଆ ଶୀତକାଳୀନ ସେବା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛତା ଅଭିଯାନ, ତମାଖୁ ବର୍ଜନ, ପରିବେଶ ସୁରକ୍ଷା, ସାଇବର ନିରାପତ୍ତା ଆଦି ସମ୍ପର୍କରେ ଶୋଭାଯାତ୍ରା ସହ ନାଟକ ପରିବେଷଣ କରିଥିଲେ। ନୟାଗଡ଼ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ୍ ଶିବିର ଶରଣକୂଳ ନିକଟସ୍ଥ ସୋଲାପଟ୍ଟା ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଉଦ୍ଘାଟିତ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 247 ଜଣ ଜେଆର୍ଟି ଛାତ୍ରଛାତ୍ରୀ ଓ 47 ଜଣ କାଉନ୍ସିଲର ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 45 ଅଭିଯୋଗର ଶୁଣାଣି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ରେଡ୍କ୍ରସ୍ ପାଣ୍ଠିରୁ 19 ଜଣଙ୍କୁ 1,99,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ନବରଙ୍ଗପୁର ପୌରପାଳିକାରେ ଅନୁଷ୍ଠିତ ଶିବିରରେ 6 ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଅନୁଷ୍ଠିତ ଶିବିରରେ 3 ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 15,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 8 ରେଡ୍କ୍ରସ୍ ପକ୍ଷରୁ 27,500 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼, ମାଲକାନଗିରି, ଦେବଗଡ଼, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ପକ୍ଷୀମାନଙ୍କର ସୁରକ୍ଷା ଏବଂ ପରିବେଶ ପ୍ରତି ତାଙ୍କର ଅବଦାନ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ପକ୍ଷୀ ଦିବସ ପାଳନ କରାଯାଉଛି। ପରିବେଶର ସନ୍ତୁଳନ ପାଇଁ ପକ୍ଷୀମାନଙ୍କୁ ମାନବ ସମାଜର ବନ୍ଧୁ ମଧ୍ୟ କୁହାଯାଇଥାଏ। ବର୍ତ୍ତମାନ ସମୟରେ ଅନେକ ପ୍ରଜାତିର ପକ୍ଷୀ ଯଥା ଚିଲ, ଶାଗୁଣା ଆଦି ବିଲୁପ୍ତ ପ୍ରାୟ ହେଲେଣି। ପକ୍ଷୀ ବଂଶକୁ ରକ୍ଷା କରିବା ଏବଂ ସେମାନଙ୍କର ବଂଶବୃଦ୍ଧି କରିବା ପାଇଁ ଆଜିର ପକ୍ଷୀ ଦିବସ ପାଳନ ପାଇଁ ପୃଥିବୀର ଅନେକ ରାଷ୍ଟ୍ର ସହମତି ପ୍ରଦାନ କରିଛନ୍ତି। ଗତବର୍ଷ ଶୀତ ଋତୁରେ ଓଡ଼ିଶାକୁ 23,55,850 ବିଦେଶୀ ପକ୍ଷୀ ଆସିଥିଲେ। ଚିଲିକା ଡିଭିଜନକୁ ସର୍ବାଧିକ 11,27,228 ପକ୍ଷୀ ଆସିଥିବା ତଥ୍ୟରୁ ଜଣାପଡ଼ିଛି। ରାଜ୍ୟ ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚିଲିକାଠାରେ ଆସନ୍ତାକାଲିଠାରୁ ପକ୍ଷୀ ମହୋତ୍ସବ ଆୟୋଜିତ ହେବ। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ ସହ ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ଆହୁରି 2-4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ଘନ କୁହୁଡ଼ି ହେବା ନେଇ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ 95% ଅଭିଯୋଗର ସମାଧାନ। ସରକାର ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 18 ଜିଲ୍ଲାରେ ଚାଷୀଙ୍କଠାରୁ 12 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଧାମରାରୁ S-400 ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ ଏବଂ ଘନକୁହୁଡ଼ି ହେବା ନେଇ 10 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।